ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ୱରରୁ ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟିର 40 ନମ୍ବର ସମାବର୍ତ୍ତନ ଉତ୍ସବଟି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସେନ୍ତା ଉପରବେଲା ଭୁବନେଶ୍ୱର ନ୍ୟାୟିକ ଅଦାଲତର ନୂଆ କମ୍ପ୍ଲେକ୍ସକେ ରାଷ୍ଟ୍ରପତି ଉଦ୍ଘାଟନ କରବାର କାର୍ଯ୍ୟସୂଚୀ ରହିଛି। ଏହି କାର୍ଯ୍ୟକ୍ରମଟି ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ, ହାଇକୋର୍ଟ ଜଷ୍ଟିସ୍ ସଙ୍ଗମ ସାହୁ ଅତିଥି ଭାବେ ଯୋଗଦେବେ। ଇତାର ଋତୁରୁ ରାଷ୍ଟ୍ରପତି ବିଜେବି କଲେଜ ଖେଲ ପଡ଼ିଆନୁ ଆୟୋଜନ କରାଯାଇଥିବାର ଉଦ୍ଘାଟନୀ ସଭାତି ଉଦ୍ବୋଧନ ଦେବେ ବୋଲିକରି ଜଣାପଡ଼ିଛି। ଇନୁ ଜଣାଇ ଦିଆଯାଇପାରେ ଯେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଗଲାକାଲି ପୁରୀ ଯାଇକରି ନୌସେନା ଦିବସ ସମାରୋହଟି ସାମିଲ ହେବାର ସହିତ ଶ୍ରୀମନ୍ଦିରନୁ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। କେନ୍ଦ୍ର ସରକାର ରେଲ ଯାତ୍ରୀଙ୍କର ସହଜ ଆର୍ ସୁଗମ ଯାତ୍ରା ଲାଗି 56,993 କୋଟି ଟଙ୍କାର ସବ୍ସିଡି ଦେଉଛନ୍ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ସଂସଦନୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ ଯେ ପ୍ୟାସେଞ୍ଜର ସେବା ଲାଗି ଟିକଟ ଦାମର 46% ସରକାରଙ୍କ ତରଫ ସବୁ ଯାତ୍ରୀମାନଙ୍କୁ ସବ୍ସିଡି ଦିଆଯାଉଛି। ସେ ଆହୁରି କହିଛନ୍ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଗରିବ ଲୋକଙ୍କ ଲାଗି ସମର୍ପିତ। ରେଲ୍ଥି ଜେନେରାଲ କୋଚ୍ ବଢ଼ାବାରକେ ସରକାର ଜୋର୍ ଦେଉଛନ୍। ଆଇବା ଦିନେ 10,000 ଜେନେରାଲ କୋଚ୍ ଯୋଡ଼ବାରକେ ସରକାର ପଦକ୍ଷେପ ନେଇଛନ୍ ବୋଲିକରି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍। ବିଧାନସଭାନୁ 2024-25 ଆର୍ଥିକ ବଛରର ପହେଲା ଅତିରିକ୍ତ ବଜେଟ୍ ଲାଗି ବ୍ୟୟ ମଞ୍ଜୁରୀ ବିଲ୍ ଆଜି ଆଗତ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଗୃହନୁ ଏହି ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରବେ। ଗଲାକାଲି ଗିଲୋଟିନ୍ଥି ଭିନ୍ ଭିନ୍ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ବିଧାନସଭାନୁ ଗୃହୀତ ହୋଇଥିବାର ଆମର ସମ୍ବାଦଦାତା ଜଣାଇଛନ୍। ସୁଭଦ୍ରା ଯୋଜନାର 4 ନମ୍ବର ଖେପେ ହିତାଧିକାରୀମାନଙ୍କୁ ଏବା 25 ତାରିଖ ଦିନ ପହିଲା କିସ୍ତି ଟଙ୍କା ଦିଆଯିବା। ଏଥିଲାଗି ରାଜ୍ୟ ସରକାରଙ୍କ ତରଫ ତୟାରୀ ଚାଲିଛି। ଏ ବାବଦେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାତି ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ନୂଆ ଆବେଦନକାରୀଙ୍କ ସହିତ ଏପ୍ତକ ସାହାଯ୍ୟ ନାଇଁ ପାଇଥିବା ଦରଖାସ୍ତକାରୀଙ୍କର ଆବେଦନ ଯାଞ୍ଚ ପ୍ରକ୍ରିୟାକେ ତୁର୍ତ୍ତି କରବାରକେ ଉନ୍ନୟନ କମିଶନର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ୟୁନିଟ୍ 3 ଇଡ୍କୋ ପ୍ରଦର୍ଶନୀ ପଡ଼ିଆନୁ ଏବା କାଲିଠାନୁ 6 ନମ୍ବର ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ହେବାରକେ ଯାଉଛେ। ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ବିଭାଗ ତରଫ ହୋଇଥିବାର ଏହି ମହୋତ୍ସବ ଏବା 17 ତାରିଖ ତକ ଚାଲବା। ମହୋତ୍ସବଟି 400ଟା ଷ୍ଟଲ ସହିତ 200 ପ୍ରକାଶକ ଆର୍ ବହି ବିକ୍ରେତା ଯୋଗଦେବେ। ଏଥି ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, ଓଡ଼ିଶାନ ବୁଦ୍ଧ ସ୍ମାରକୀ ଭଗବାନ ବିର୍ସା ମୁଣ୍ଡା ଆର୍ ଅଲଗା ସ୍ୱାଧୀନତା ସଂଗ୍ରାମୀମାନଙ୍କର ଜୀବନକେ ଆଧାର କରିକରି 3ଟା ଥିମ୍ ପେଭିଲିୟନ୍ ତିଆରି କରବାରକେ ବିଭାଗ ତରଫ ନିଷ୍ପତ୍ତି ନିଆଯାଇଛି। ଚଲତି ଖରିଫ ଋତୁତି ରାଜ୍ୟ ଧାନଘିନା ପ୍ରକ୍ରିୟା ଜାରି ରହିଛି। ଏଛେନ୍ ବରଗଡ଼, ନୂଆପଡ଼ା, ସମ୍ବଲପୁର, କଳାହାଣ୍ଡି ଆର୍ ବଲାଙ୍ଗୀର ଜିଲ୍ଲାନୁ ଧାନଘିନା ଚାଲିଛି। ଖେପ୍ ଖେପ୍ କରି ଅଲଗା ଜିଲ୍ଲାମାନଙ୍କେ ଭିଲ୍ ଧାନଘିନା ମୂଲ ହେବା ବୋଲି ରାଜ୍ୟ ସରକାରଙ୍କ ତରଫ ସୂଚନା ମିଳିଛି। ସେନ୍ତା ଫି ମଣ୍ଡିନୁ ନିଯୁକ୍ତ ହୋଇଥିବାର ନୋଡାଲ ଅଧିକାରୀ ଧାନଘିନା ପ୍ରକ୍ରିୟା ଉପରେ ନଜର ରଖବାର ସହିତ ଧାନ ସଂଗ୍ରହକେ ଯାଞ୍ଚ କରୁଛନ୍ତି। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଏବେ ଜାନୁଆରୀ 3 ତାରିଖରୁ ମୂଲ ହେବାରକେ ଯାଉଛି। ଏଥିଲାଗି ଗଲାକାଲି ବରଗଡ଼ ହାଟପଦା ସଞ୍ଚାର ପଡ଼ିଆନୁ ଧ୍ୱଜା ପୂଜା ସହିତ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନା ହୋଇଛି। ଶୁଭସ୍ତମ୍ଭ ସ୍ଥାପନା ଉତରୁ ବିଧିବଦ୍ଧ ଭାବେ ଧନୁଯାତ୍ରାର ମଞ୍ଚ ନିର୍ମାଣ, କଳାକାର ଅଭ୍ୟାସ ଆର୍ ଅଲଗା କାମ ସବୁ ମୂଲ ହେବା ବୋଲିକରି ସୂଚନା ମିଳିଛି। ଆଜି ବିଶ୍ୱ ମୃତ୍ତିକା ଦିବସ 2002 ମସିହାରୁ ଆନ୍ତର୍ଜାତୀୟ ମୃତ୍ତିକା ସଂଗଠନ ତରଫ ଏହି ଦିବସ ପାଳନ ଲାଗି ଦିଆଯାଇଥିବାର ପ୍ରସ୍ତାବକେ 2013 ମସିହାରୁ ମିଳିତ ଜାତିସଂଘର ଅନୁମୋଦନ ମିଳିଥିଲା। ମାଟିର ସୁରକ୍ଷାର ଲାଗି ସଚେତନତା ବନାବାରଟା ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଆଏ। ମୃତ୍ତିକା ଦିବସ ଅବସରରେ ରାଜ୍ୟର ଭିନ୍ ଭିନ୍ ଜାଗାରୁ କାର୍ଯ୍ୟକ୍ରମମାନ ଆୟୋଜନ ହେବା। ଆଜି ହେଉଛି ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ। 1985 ମସିହାରୁ ଆଜିର ଦିନକେ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ଭାବେ ପାଳନ କରାଯାଏସି। ସ୍ୱେଚ୍ଛାସେବୀ ଆର୍ ସେମାନଙ୍କର ସଂଗଠନମାନଙ୍କର ଚେରେଷ୍ଟାର ଖୁସି ପାଳନ କରବାରଟା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରୁ 39 ନମ୍ବର ଜାତୀୟ ଜୁନିୟର ଏଥଲେଟିକ୍ ଚମ୍ପିୟନ୍ସିପ୍ ଆଇବା 7 ତାରିଖରୁ ମୂଲ ହେବା। ଏହି ପ୍ରତିଯୋଗିତା 5 ଦିନ ଧରିକରି 11 ତାରିଖ ତକ ଚାଲବା। ଏଥି ପାଖାପାଖି 2,000 ଖେଳାଳି ଭାଗ ନେବେ। ଏ ବାବଦେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ପ୍ରତିଯୋଗିତାଟି ହରିୟାଣାନୁ ସବୁ ନୂଆ 150 ଜଣ, ଓଡ଼ିଶାନୁ ମୋଟ 78 ଜଣ ଖେଳାଳି ଭାଗ ନେବେ। ଓଡ଼ିଶାର କ୍ରୀଡ଼ାବିତ୍ମାନେ ଭଲ ପ୍ରଦର୍ଶନ କରିବେ ବୋଲିକରି ମନ୍ତ୍ରୀ ଆଶ କରିଛନ୍ତି। ରାଜ୍ୟ ଏବା ଶନିବାରଠାନୁ ତାପମାତ୍ରା 2-4 ଡିଗ୍ରୀ ତକ କମିପାରେ, ଯେଉଁଥିର୍ ଲାଗି ଅତ୍କା ଶୀତ ହୋଇପାରେ ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। କଳାହାଣ୍ଡି, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର ଆର୍ କନ୍ଧମାଳନୁ ଏବା 2 ଦିନ ତକ ହାଲକାନୁ ମଧ୍ୟମ ଧରଣର କୁହୁଡ଼ି ଦେଖାଦେଇପାରେ ବୋଲିକରି ଜଣାପଡ଼ିଛି। ଏଥନିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।